ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଭୋଟ୍ଗଣତି ଜାରି. ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ ଏବଂ ଝାଡ଼ଖଣ୍ଡରେ ଇଣ୍ଡିମେଣ୍ଟ ବହୁମତ ଆଡ଼କୁ ଅଗ୍ରସର. ଭାରତକୁ ଜାଣନ୍ତୁ କୁଇଜ୍ ପ୍ରତିଯୋଗିତାରେ ଭାଗ ନେବାକୁ ପ୍ରବାସୀ ଭାରତୀୟଙ୍କ ସହ ଅନ୍ୟ ଦେଶର ନାଗରିକଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ. ଶ୍ରୀଲଙ୍କାରେ ପ୍ରାଦେଶିକ ସରକାର ନିର୍ବାଚନ ଆସନ୍ତା ବର୍ଷ ପ୍ରାରମ୍ଭରେ ଅନୁଷ୍ଠିତ ହେବ, ସୂଚନା ଦେଲେ ବୈଦେଶିକ ବ୍ୟାପାର ଓ ପର୍ଯ୍ୟଟନ ମନ୍ତ୍ରୀ. ଏବଂ ପର୍ଥ ଟେଷ୍ଟରେ ଭାରତର ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି. ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ବିଧାନସଭା ସମେତ ଦୁଇଟି ସଂସଦୀୟ କ୍ଷେତ୍ର ଏବଂ 48 ବିଧାନସଭା ମଣ୍ଡଳୀ ପାଇଁ ହୋଇଥିବା ଉପନିର୍ବାଚନରେ ଭୋଟ୍ଗଣତି ଜାରି ରହିଛି. ଅପରାହ୍ନ 1:30 ସୁଦ୍ଧା ସୂଚନା ଅନୁଯାୟୀ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ ମହାରାଷ୍ଟ୍ରରେ ବହୁମତ ଆଡ଼କୁ ଅଗ୍ରସର ହୋଇସାରିଛି. 288 ଆସନ ମଧ୍ୟରୁ ବିଜେପି 126 ଆଗୁଆ ଥିବାବେଳେ ଏନ୍ଡିଏ ମେଣ୍ଟର ଅନ୍ୟତମ ସହଯୋଗୀ ଦଳ ଏକନାଥ ସିନ୍ଧେଙ୍କ ନେତୃତ୍ୱାଧୀନ ଶିବସେନା 56 ଏବଂ ଅଜିତ ପାୱାର ନେତୃତ୍ୱାଧୀନ ଏନ୍ସିପି 39 ସିଟ୍ରେ ଆଗୁଆ ରହିଛି. ଘୋଷିତ ହୋଇଥିବା 4 ଆସନ ମଧ୍ୟରୁ ବିଜେପି 2 ଏବଂ ଶିବସେନା ଓ ଏନ୍ସିପି 1 ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି. ସେହିଭଳି କଂଗ୍ରେସ 19 ଆସନରେ, ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନ୍ସିପି 12 ଏବଂ ଶିବସେନା UBT 18 ଆସନରେ ଓ ଅନ୍ୟାନ୍ୟ 17 ଆସନରେ ଆଗୁଆ ଅଛନ୍ତି. ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ଏବଂ ଅଜିତ ପାୱାର ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବହୁ ଆଗରେ ଅଛନ୍ତି. ଝାଡ଼ଖଣ୍ଡରେ ଇଣ୍ଡିମେଣ୍ଟ ବହୁମତ ଆଡ଼କୁ ଅଗ୍ରସର ହେଉଛି. 81 ଆସନ ମଧ୍ୟରୁ ଶାସକ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା 31 ଆସନରେ ଆଗୁଆ ଥିବାବେଳେ କଂଗ୍ରେସ 14 ଆଗେଇଛି. ଆର୍ଜେଡି 4, ବିଜେପି 26 ଆସନରେ ଏବଂ ଏନ୍ଡିଏ ମେଣ୍ଟର AJSU 1 ଆସନରେ ଆଗୁଆ ଥିବା ଜଣାପଡ଼ିଛି. ଅନ୍ୟାନ୍ୟ 5 ଆସନରେ ଆଗୁଆ ରହିଛନ୍ତି. ଉପନିର୍ବାଚନ ମଧ୍ୟରେ ୱାଇନଡ ସଂସଦୀୟ କ୍ଷେତ୍ରରେ କଂଗ୍ରେସ ତା'ର ନିକଟତମ ପ୍ରତିଦ୍ୱନ୍ଦ୍ୱୀ CPI ବହୁ ଆଗରେ ଥିବା ଜଣାପଡ଼ିଛି. କଂଗ୍ରେସ ପକ୍ଷରୁ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏହି ଆସନରୁ ନିର୍ବାଚନ ଲଢ଼ୁଥିଲେ. ମହାରାଷ୍ଟ୍ରର ନାନ୍ଦେଡ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ କଂଗ୍ରେସଠାରୁ ଆଗୁଆ ରହିଛନ୍ତି. ଉତ୍ତରପ୍ରଦେଶର 9 ବିଧାନସଭା ଉପନିର୍ବାଚନ ମଧ୍ୟରେ ବିଜେପି 5 ଆସନରେ ଆଗୁଆ ଥିବାବେଳେ ସମାଜବାଦୀ ପାର୍ଟି 3 ଏବଂ ଏନ୍ଡିଏ ମେଣ୍ଟର ସହଯୋଗୀ ଦଳ RLD 1 ଆସନରେ ଆଗୁଆ ଥିବା ଜଣାପଡ଼ିଛି. ଉତ୍ତରାଖଣ୍ଡର ଏକମାତ୍ର ଆସନରେ ବିଜେପି ଆଗୁଆ ରହିଛି. ବିହାରର 4 ଆସନ ମଧ୍ୟରୁ ବିଜେପି 2 ଆଗୁଆ ଥିବାବେଳେ JDU ଏବଂ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା 1 ଲେଖାଏଁ ଆସନରେ ଆଗୁଆ ରହିଛନ୍ତି. ମଧ୍ୟପ୍ରଦେଶରେ 2 ଆସନରେ ବିଜେପି ଆଗୁଆ ରହିଛି. ଛତିଶଗଡ଼ର ଏକମାତ୍ର ଆସନରେ ବିଜେପି ଆଗୁଆ ଥିବାବେଳେ ଗୁଜରାଟରେ କଂଗ୍ରେସ ଆଗୁଆ ଥିବା ଜଣାପଡ଼ିଛି. ଆସାମର 5 ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ଭୋଟ୍ଗଣତି ଚାଲିଛି. ବିଜେପି 2 ଆଗୁଆ ଥିବାବେଳେ କଂଗ୍ରେସ, AJP ଏବଂ UPP ଲିବେରାଲ 1 ଲେଖାଏଁ ଆସନରେ ଆଗୁଆ ଥିବା ଜଣାପଡ଼ିଛି. ମେଘାଳୟରେ ଶାସକ NPP ଦଳ ଆଗୁଆ ରହିଥିବାବେଳେ ପଶ୍ଚିମବଙ୍ଗର 6 ଆସନରେ ତୃଣମୂଳ କଂଗ୍ରେସ ଆଗୁଆ ରହିଛି. ପଞ୍ଜାବରେ ଶାସକ ଆପ୍ ଦଳ 3 ଆସନରେ ଏବଂ କଂଗ୍ରେସ 1 ଆସନରେ ଆଗୁଆ ରହିଛି. ରାଜସ୍ଥାନରେ ଶାସକ ବିଜେପି 3 ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ଏବଂ ଭାରତ ଆଦିବାସୀ ପାର୍ଟି 2 ଲେଖାଏଁ ଆସନରେ ଆଗୁଆ ରହିଛନ୍ତି. କର୍ଣ୍ଣାଟକରେ କଂଗ୍ରେସ 3 ଆସନରେ ଆଗୁଆ ରହିଛି. କେରଳରେ କଂଗ୍ରେସ ଏବଂ CPIM 1 ଲେଖାଏଁ ଆସନରେ ଆଗେଇଥିବାବେଳେ ସିକ୍କିମ୍ରେ ଶାସକ SKM ଦଳର ପ୍ରାର୍ଥୀ 2 ଆସନରେ ଆଗୁଆ ଥିବା ଜଣାପଡ଼ିଛି. ଭାରତକୁ ଜାଣନ୍ତୁ କୁଇଜ୍ ପ୍ରତିଯୋଗିତାରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବାସୀ ଭାରତୀୟ ଏବଂ ଅନ୍ୟ ଦେଶର ନାଗରିକଙ୍କୁ ଆହ୍ୱାନ ଦେଇଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି କୁଇଜ୍ ପ୍ରତିଯୋଗିତା ବିଶ୍ୱବ୍ୟାପୀ ଭାରତୀୟଙ୍କ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ, ଦେଶର ସମୃଦ୍ଧ ଐତିହ୍ୟ ଏବଂ ସଂସ୍କୃତିକୁ ପୁନଃ ଆବିଷ୍କାର କରିବାର ଏହା ଏକ ଉତ୍କୃଷ୍ଟ ମାଧ୍ୟମ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଏହି ପ୍ରତିଯୋଗିତାର ବିଜେତା ଭାରତର ବୈଭବ ନେଇ ଶ୍ରେଷ୍ଠ ଅନୁଭୂତି ହାସଲ କରିବାର ସୁଯୋଗ ପାଇବେ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ. ଏହା ହେବ ମନ୍ କି ବାତ୍ର 116 ସଂସ୍କରଣ. ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ. ଏହା ମଧ୍ୟ ଆକାଶବାଣୀ, DD ନ୍ୟୁଜ୍, PMO ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ YouTube ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ. ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଶ୍ରୀଲଙ୍କାରେ ପ୍ରାଦେଶିକ ସରକାର ନିର୍ବାଚନ ଆସନ୍ତା ବର୍ଷ ପ୍ରାରମ୍ଭରେ ଅନୁଷ୍ଠିତ ହେବ ବୋଲି ବୈଦେଶିକ ବ୍ୟାପାର ଓ ପର୍ଯ୍ୟଟନ ମନ୍ତ୍ରୀ ବିଜିଥା ହେରାତ୍ କହିଛନ୍ତି। କାଣ୍ଡିଠାରେ ଆଜି ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ହେରାତ୍ କହିଛନ୍ତି, ଗତ ସେପ୍ଟେମ୍ବର ମାସରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଆଧାରରେ ଖୁବ୍ ଶୀଘ୍ର ନିର୍ବାଚନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ତେବେ ଏଥିପାଇଁ ନୂତନ ନାମାଙ୍କନ ପତ୍ର ଗ୍ରହଣ କିମ୍ବା ଅନ୍ୟ ରାଜନୈତିକ ଦଳ ସହ ଆଲୋଚନା କରାଯିବ ନାହିଁ ବୋଲି ମନ୍ତ୍ରୀ ହେରାତ୍ ସ୍ୱଷ୍ଟ କରିଛନ୍ତି। ନିର୍ବାଚନ ତାରିଖ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ମାର୍ଚ୍ଚ 9ରେ ଶ୍ରୀଲଙ୍କାରେ ପ୍ରାଦେଶିକ ସରକାର ନିର୍ବାଚନ ଅନୁଷ୍ଠିତ ହେବାର ଥିଲା, କିନ୍ତୁ ପରେ ଏହାକୁ ଏପ୍ରିଲ 25 ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା। ତେବେ ପାଣ୍ଠି ଅଭାବ ଦୃଷ୍ଟିରୁ ନିର୍ବାଚନ ସମ୍ଭବ ହୋଇପାରି ନଥିଲା ବୋଲି ସରକାରଙ୍କ ପକ୍ଷରୁ ସ୍ୱଷ୍ଟୀକରଣରେ କୁହାଯାଇଥିଲା। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରୁଥିବା ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ପରୀକ୍ଷା ନେଇ ଘୋଷଣା କରିଛନ୍ତି। ଆନ୍ତର୍ଜାତିକ ଚାପ ସତ୍ତ୍ୱେ ଶ୍ରୀ ପୁଟିନ୍ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରୁଷ ପାଖରେ ସୀମିତ ସଂଖ୍ୟକ କ୍ଷେପଣାସ୍ତ୍ର ରହିଥିବା ସଂକ୍ରାନ୍ତ ଆମେରିକାର ଦାବିକୁ ପ୍ରତିରକ୍ଷା ସମ୍ମିଳନୀରେ ଗତକାଲି ଶ୍ରୀ ପୁଟିନ୍ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ସେନା ପାଖରେ ପର୍ଯ୍ୟାପ୍ତ କ୍ଷେପଣାସ୍ତ୍ର ରହିଛି। ନିକଟରେ ୟୁକ୍ରେନ୍ର ଡିନିପ୍ରସ୍ଥିତ ଏକ ରକେଟ୍ ପ୍ରସ୍ତୁତ କାରଖାନା ଉପରେ ଆକ୍ରମଣ ଲକ୍ଷ୍ୟରେ ରୁଷ ପକ୍ଷରୁ RS-26 ରୁବେଜ୍ ଇଣ୍ଟରକଣ୍ଟିନେଣ୍ଟାଲ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଂଶୋଧିତ ସଂସ୍କରଣ ବ୍ୟବହାର କରାଯାଇଥିଲା। ୟୁକ୍ରେନ୍ର ଅଧିକାରୀମାନେ ଏହି ଆକ୍ରମଣକୁ ଏକ ଆନ୍ତର୍ଜାତିକ ଅପରାଧ ବୋଲି ବର୍ଣ୍ଣନା କରିବା ସହ ନିନ୍ଦା କରିଛନ୍ତି। ଆମେରିକୀୟ ଅଧିକାରୀମାନେ ମଧ୍ୟ ପରମାଣୁ କ୍ଷମତା ସମ୍ପନ୍ନ ଅସ୍ତ୍ର ବ୍ୟବହାରକୁ ସମାଲୋଚନା କରିଥିବା ଜଣାପଡ଼ିଛି। ରୁଷର କ୍ଷେପଣାସ୍ତ୍ର କମାଣ୍ଡର ସର୍ଗେଇ କାରାକାୟେଭ୍ କହିଛନ୍ତି, ଏଭଳି ବ୍ୟବସ୍ଥା ଦ୍ୱାରା ସମଗ୍ର ୟୁରୋପରେ ଥିବା ସ୍ଥାନଗୁଡ଼ିକୁ ଲକ୍ଷ୍ୟଭେଦ କରିହେବ। ଡିନିପ୍ର ସହରରେ ରୁଷ ଆକ୍ରମଣକୁ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି ଦୃଢ଼ ନିନ୍ଦା କରିବା ସହ ଏହାର ଜବାବ ଦେବାକୁ ଆନ୍ତର୍ଜାତିକ ସମୁଦାୟକୁ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଜେଲେନ୍ସ୍କି ବିଶ୍ୱ ନେତାଙ୍କୁ ଏଥିପାଇଁ ରୁଷ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ସମ୍ଭାବ୍ୟ ବିପଦକୁ ମୁକାବିଲା କରିବା ଲାଗି ଉନ୍ନତ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ଲକ୍ଷ୍ୟରେ ପାଶ୍ଚାତ୍ୟ ସହଯୋଗୀଙ୍କ ସହ ମିଳିତ ଭାବେ କାମ କରିବାକୁ ଶ୍ରୀ ଜେଲେନ୍ସ୍କି ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରୁଷ ପଟୁ ସମ୍ଭାବ୍ୟ ଆକ୍ରମଣର ମୁକାବିଲା ଲକ୍ଷ୍ୟରେ ଆସନ୍ତା ମଙ୍ଗଳବାର ଦିନ ନାଟୋ ଏବଂ ୟୁକ୍ରେନ୍ ମଧ୍ୟରେ ଜରୁରୀକାଳୀନ ଆଲୋଚନା ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ଜାପାନ ସରକାର ପ୍ରାୟ $250 ବିଲିୟନ୍ ମୂଲ୍ୟର ଏକ ବ୍ୟାପକ ଆର୍ଥିକ ପ୍ୟାକେଜ୍କୁ ଅନୁମୋଦନ କରିଛନ୍ତି। କ୍ୟାବିନେଟ୍ର ଏକ ସ୍ୱତନ୍ତ୍ର ବୈଠକରେ ଗତକାଲି ଏହି ପ୍ୟାକେଜ୍କୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସବ୍ସିଡି ପ୍ରଦାନ ଏବଂ ନିମ୍ନ ଆୟକାରୀ ପରିବାରକୁ ସହାୟତା ପ୍ରଦାନ ଲକ୍ଷ୍ୟରେ ଏହି ପ୍ୟାକେଜ୍ ଅନୁମୋଦିତ ହୋଇଛି। ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା କହିଛନ୍ତି, ଆର୍ଥିକ ଅଭିବୃଦ୍ଧି ଲକ୍ଷ୍ୟରେ ମଜୁରୀ ବୃଦ୍ଧି ଜରୁରୀ ହୋଇଛି। ଆସନ୍ତା March 2025 ପର୍ଯ୍ୟନ୍ତ 13.9 ଟ୍ରିଲିୟନ୍ ୟେନ୍ ଅତିରିକ୍ତ ବଜେଟ୍କୁ ଗୁରୁବାର ଦିନ ଅନୁଷ୍ଠିତ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ପାରିତ କରିବାକୁ ଇଶିବା ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରୋତ୍ସାହନ ପ୍ୟାକେଜ୍ରେ ଟିକସମୁକ୍ତ ଆୟସୀମା ବୃଦ୍ଧି କରିବାକୁ ଇଶିବା ସରକାର ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ପର୍ଥ ଟେଷ୍ଟ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନରେ ଭାରତ ତା'ର ଦ୍ୱିତୀୟ ଇନିଂସ୍ ବ୍ୟାଟିଂ ଜାରି ରଖିଛି। ଅଷ୍ଟ୍ରେଲିଆ ତା'ର ପ୍ରଥମ ଇନିଂସ୍ରେ 7 ୱିକେଟ୍ରେ 67 ରନ୍ରୁ ଆଜି ବ୍ୟାଟିଂ ଆରମ୍ଭ କରିଥିଲା। ତେବେ ସମସ୍ତ ୱିକେଟ୍ ହରାଇ 104 ରନ୍ ସଂଗ୍ରହ କରିପାରିଛି। ଯଶପ୍ରୀତ ବୁମ୍ରା 5 ହର୍ଷିତ ରାଣା 3 ଏବଂ ମହମ୍ମଦ ସିରାଜ 2 ୱିକେଟ୍ ଅକ୍ତିଆର କରିଛନ୍ତି। ଭାରତ ତା'ର ଦ୍ୱିତୀୟ ଇନିଂସ୍ ବ୍ୟାଟିଂ ଆରମ୍ଭ କରି କୌଣସି ୱିକେଟ୍ ନ ହରାଇ 99 ରନ୍ ସଂଗ୍ରହ କରିଛି। ଯଶସ୍ୱୀ ଜୟସ୍ୱାଲ ଏବଂ ଲୋକେଶ ରାହୁଲ କ୍ରିଜ୍ରେ ଅପରାଜିତ ଅଛନ୍ତି। ଭାରତ ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ୍ର ଏହି ପ୍ରଥମ ମ୍ୟାଚ୍ ଗତକାଲିଠାରୁ ପର୍ଥର ଅପ୍ଟସ୍ ଷ୍ଟାଡିୟମ୍ଠାରେ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ଭାରତ ତା'ର ପ୍ରଥମ ଇନିଂସ୍ରେ 150 ରନ୍ ସଂଗ୍ରହ କରିଥିଲା। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଭୋଟ୍ଗଣତି ଜାରି। ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ ଏବଂ ଝାଡ଼ଖଣ୍ଡରେ ଇଣ୍ଡି ମେଣ୍ଟ ବହୁମତ ଆଡ଼କୁ ଅଗ୍ରସର। ଭାରତକୁ ଜାଣନ୍ତୁ କୁଇଜ୍ ପ୍ରତିଯୋଗିତାରେ ଭାଗ ନେବାକୁ ପ୍ରବାସୀ ଭାରତୀୟଙ୍କ ସହ ଅନ୍ୟ ଦେଶର ନାଗରିକଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଶ୍ରୀଲଙ୍କାରେ ପ୍ରାଦେଶିକ ସରକାର ନିର୍ବାଚନ ଆସନ୍ତା ବର୍ଷ ପ୍ରାରମ୍ଭରେ ଅନୁଷ୍ଠିତ ହେବ, ସୂଚନା ଦେଲେ ବୈଦେଶିକ ବ୍ୟାପାର ଓ ପର୍ଯ୍ୟଟନ ମନ୍ତ୍ରୀ। ଏବଂ ପର୍ଥ ଟେଷ୍ଟରେ ଭାରତର ଦ୍ୱିତୀୟ ଇନିଂସ୍ ବ୍ୟାଟିଂ ଜାରି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।